ଆଦି ପୁସ୍ତକ ଛ ପର୍ବ ଏକ ପଦରୁ ବାଇଶ ପଦ ଦ୍ୱିତୀୟ ପିତର ତିନ ପର୍ବ ନ ପଦ
ଫଟୁ ନମ୍ବର ଛଇ ନୋହଚୋ ଡୋଙ୍ଗା ଇସେ ମୁହଁ କିସମଚୋ କେତକ ପୁରୁଖ ଥିଲେ ବିତୁନ ଯାହୁନାହେ ଆଉ ଆଦମ ଆଉ ହବାଚୋ କେତକ ନାତି ଫୁତି ସୁତି ଆଉ କେତକ କେତକ ଏହୁନାହେ ହୁମାନେ ସଭୈ ପାପ କରିଲା ଆଉ ସତ ମହାପ୍ରଭୁଚୋ ଗୋଟକେ ନାହିଁ ମାନି ହୁମାନଚୋ ପାପ ଏତକ ଜୋରଦାର ରହିଲ ଯୋ ସତ ମହାପ୍ରଭୁ ହୁମାନକେ ବୋର୍ଡ ଦୃଶନାଶ କର୍ତ୍ତ କାଜେ ଭାବିଲା ହୁଥା ଜନକ ଲୋକ ଗୋଟକ ରହିଲ ଜୋନ ଯୋ ହୁନ ସତ ମହାପ୍ରଭୁକେ ମୟା କରତ ରହିଲ ଆଉ ହୁନାଚୋ ଗୋଟ ଗୋଇଟା ମାନତ ରହିଲ ହୁନାଚୋ ନାଁ ନୋହ ରହିଲ ସତ ମହାପ୍ରଭୁ ନୋହକେ ବଚାତ କାଜେ ହୁନାକେ ଗୋଟକ ବଡ଼କା ମୁହା ଡୋଙ୍ଗା ବନାତ ସିତିର ଗୋଠାଇଲ ହୁନ ଡୋଙ୍ଗାକେ ବନାତ କାଜେ କେତକ ନାହିଁ କେତକ ବରଷ ଲାଗୁ ରହିଲ ନୋହ ଡୋଙ୍ଗା ବନାଇଲ ଚୋ ପାଛେ ଲୋକମାନକେ ସତ ମହାପ୍ରଭୁ ଚୋ ବିଚାର ବାବଦେ ଚେତାଉନ ଦେହ ରହିଲା ଆଉ ହୁନ ବୋର୍ଡ ବାବଦେ ଗୋଠାଓତ ରହିଲ ମାତର ଲୋକମାନ ହୁନ ବାବଦକେ ସତ ନାହିଁ କରତ ରହି ଆଉ ପାପଲେ ଫିରତ କାଜ ମନା କରତ ରହିଲା।